ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସାମୁଦ୍ରିକ ଝଡ଼ ଦାନା ବାହ୍ୟବଳୟ ସ୍ଥଳଭାଗ ଶୁଇଲା। ଆସନ୍ତାକାଲି ରାତି ସୁଦ୍ଧା ଭିତରକନିକା ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା। ବାତ୍ୟାର ମୁକାବିଲା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଜାରି। ସୁଭଦ୍ରା ଯୋଜନାର ହିତାଧିକାରୀ ଚୟନରେ ରାସନ କାର୍ଡ ମାନଦଣ୍ଡ ରହିବ ନାହିଁ, ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି। ଚାଷୀଙ୍କଠାରୁ 3,100 ଟଙ୍କାରେ ଧାନ କ୍ରୟ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି। ଏବଂ କଟକ ବଡ଼ ମେଡିକାଲରେ ଖୋଲିବ ହୃଦୟ ପ୍ରତିରୋପଣ କେନ୍ଦ୍ର। ସାମୁଦ୍ରିକ ବାତ୍ୟା ଦାନାର ବାହ୍ୟବଳୟ ସ୍ଥଳଭାଗ ସ୍ପର୍ଶ କରିଛି। ଆସନ୍ତାକାଲି ରାତି କିମ୍ବା ଶୁକ୍ରବାର ଦିନ ସକାଳ ସୁଦ୍ଧା ଭିତରକନିକା ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ ଘୂର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା 5 ଘଣ୍ଟା ଧରି ଚାଲିବ। ଏହି ସମୟରେ ଅତି ପ୍ରବଳ ବର୍ଷା ହେବା ସହିତ ଘଣ୍ଟା ପ୍ରତି ପବନର ବେଗ 100ରୁ 120 କିଲୋମିଟର ରହିବ। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ 2ରୁ 3 ମିଟର ଉଚ୍ଚତାର ଜୁଆର ସମୁଦ୍ରରେ ମାଡ଼ି ଆସିବାର ସମ୍ଭାବନା ରହିଛି। ଗତକାଲି ସୃଷ୍ଟ ଅବପାତ ଆଜି ସକାଳ ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ସନ୍ଧ୍ୟା 6 ସୁଦ୍ଧା ପାରାଦ୍ୱୀପର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ 450 କିଲୋମିଟର ଦୂରରେ ଥିଲା। ଧାମରାଠାରୁ ଏହା 480 କିଲୋମିଟର ଦୂରରେ ରହିଛି। ଘଣ୍ଟା ପ୍ରତି 12 କିଲୋମିଟର ବେଗରେ ଘୂର୍ଣ୍ଣିଝଡ଼ ଗତି କରି ଓଡ଼ିଶା ଉପକୂଳ ଆଡ଼କୁ ମୁହାଉଛି। ଘୂର୍ଣ୍ଣିଝଡ଼ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ଭୀଷଣ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଭୀଷଣ ବେଗରେ ପବନ ବହିବା ସହିତ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜନଗର, ଧାମରା ଓ ପାରାଦ୍ୱୀପର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିବା ଆମ ସମ୍ବାଦଦାତା କହିଛନ୍ତି। ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ଗଞ୍ଜାମ ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ଦିନ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ ଏବଂ ଅନୁଗୁଳରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ କହିଛି। ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
80ରୁ 90 କିଲୋମିଟର ପର୍ ଆୱାର ମୟୂରଭଞ୍ଜରେ ହେବାର ସମ୍ଭାବନା ରହିଛି, ଆଉ 60ରୁ 80 କିଲୋମିଟର ପର୍ ଆୱାରରେ ରହିବ କଟକ ଆଣ୍ଡ ଯାଜପୁର ଜିଲ୍ଲାରେ, ଆଉ 60ରୁ 70 କିଲୋମିଟର ପର୍ ଆୱାରରେ ରହିବ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲା, ଆଉ 40ରୁ 50ରୁ 60 କିଲୋମିଟର ସୁନ୍ଦରଗଡ଼ରେ ରହିବାର ସମ୍ଭାବନା ରହିଛି କିଲୋମିଟର ପର୍ ଆୱାର, ଆଉ 40ରୁ 50 କିଲୋମିଟର ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଦେବଗଡ଼ ଆଣ୍ଡ ସମ୍ବଲପୁର ଜିଲ୍ଲାରେ କାଲି ଆଉ ପହରଦିନରେ ସ୍ପିଡ୍ ତା ସହିତ ପୋର୍ଟ ୱାର୍ଣ୍ଣିଂ ଜାରି କରାଯାଇଛି, ପୋର୍ଟ ସିଗ୍ନାଲ ବି ହୋଇଷ୍ଟ କରାଯାଇଛି, ଗ୍ରେଟ୍ ଡେଞ୍ଜର 10 ସିଗ୍ନାଲ ହୋଇଷ୍ଟ କରାଯାଇଛି ପାରାଦ୍ୱୀପ, ଧାମରା ଆଉ ପୁରୀ ପୋର୍ଟ ପାଇଁ।
ସମ୍ଭାବ୍ୟ ବାତ୍ୟା ପାଇଁ ଧାମରା ଓ ପାରାଦ୍ୱୀପ ବନ୍ଦର ଲାଗି 4 ବିପଦ ସଂକେତ ଜାରି କରାଯାଇଥିବା ବେଳେ ଗୋପାଳପୁରରେ 8 ଓ ପୁରୀ ପାଇଁ 10 ବିପଦ ସଂକେତ ଜାରି କରାଯାଇଛି। ଅପରପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା 3 ପାଇଁ 220ରୁ ଊର୍ଦ୍ଧ୍ୱ ଟ୍ରେନ୍ ବାତିଲ କରାଯାଇଛି। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ମୁତାବକ ଔଷଧ, ହାଲୋଜିନ୍ ବଟିକା, ଓଆର୍ଏସ୍, ପାନୀୟ ଜଳ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଆଦି ସୁନିଶ୍ଚିତ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ 24 ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେବାକୁ ମେଡିକାଲଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଭିତରକନିକା ଜାତୀୟ ଉଦ୍ୟାନରେ ବାତ୍ୟା ଯୋଗୁଁ କ୍ଷୟକ୍ଷତି ହେବାର ସମ୍ଭାବନା ଥିବାରୁ ବନ ବିଭାଗ କର୍ମଚାରୀଙ୍କୁ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭିତରକନିକା ଜାତୀୟ ଉଦ୍ୟାନରୁ କୁମ୍ଭୀରମାନେ ଯେପରି ବାହାରକୁ ନ ଆସନ୍ତି ସେଥିପ୍ରତି ପଦକ୍ଷେପ ନେବା ପାଇଁ କୁହାଯାଇଛି। ବାତ୍ୟା ସମୟରେ ପ୍ରାଣୀଙ୍କ ଖାଦ୍ୟ ଓ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଟୋଲ୍ ଫ୍ରି ନମ୍ବର 1962 ଜାରି କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଆବଶ୍ୟକ ସ୍ଥଳେ 10 ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ 3000ରୁ ଅଧିକ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ସେହିଭଳି 5500ରୁ ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମୁଦ୍ର ଉପକୂଳ ରହିଥିବା 145 ଗ୍ରାମ ପଞ୍ଚାୟତର 376 ବିପଦସଂକୁଳ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅପରାହ୍ନ ସୁଦ୍ଧା 2000 ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ 596 ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ 35000 ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 281 ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଛି। ସମ୍ଭାବ୍ୟ ବାତ୍ୟା ସମୟରେ କଳାବଜାରୀକୁ ରୋକିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ବାତ୍ୟା ଆଶଙ୍କା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ରୋକିବା ପାଇଁ ବ୍ୟବସାୟୀ ସଂଘକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକତାଠାରୁ ଅଧିକ ଦାମରେ ସାମଗ୍ରୀ ବିକ୍ରି କରୁଥିବା ତଥା କଳାବଜାରୀ କରୁଥିବା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୁଭଦ୍ରା ଯୋଜନାରେ ସଂଶୋଧନ ସମେତ 6 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ରାସନ କାର୍ଡ଼ ତଥ୍ୟାବଳୀରେ ନିଶ୍ଚିତ ନାମ ଥିବାର ମାନଦଣ୍ଡକୁ ବାଦ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ଫଳରେ ଖାରଜ ହୋଇଥିବା 267000 ଆବେଦନର ପୁନର୍ବିଚାର ସରକାର କରିବେ। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ମୋଟ 1,02,00,000 ହିତାଧିକାରୀ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 60,00,000 ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ବିଭିନ୍ନ କାରଣରୁ 267000 ଆବେଦନ ଖାରଜ ହୋଇଥିଲା। ଖାରଜ ହୋଇଥିବା ଆବେଦନର ପରୀକ୍ଷା ନିରୀକ୍ଷା କରାଯିବ। ଶ୍ରୀ ଆହୁଜା କହିଛନ୍ତି ସୁଭଦ୍ରା ଯୋଜନାର ମାର୍ଗଦର୍ଶିକାରେ ଇ-କେୱାଇସି ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନର ତଥ୍ୟାବଳୀକୁ ବିଚାରକୁ ନିଆଯାଉଥିଲା। କ୍ୟାବିନେଟ୍ ନିଷ୍ପତ୍ତି ଯୋଗୁଁ ଏଣିକି ହିତାଧିକାରୀ ଚୟନ ପାଇଁ ଆଧାର ଇ-କେୱାଇସି ମଡ୍ୟୁଲକୁ ସରକାର ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ରାଜ୍ୟ ସରକାର ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଇନରେ ସଂଶୋଧନ ଆଣିଛନ୍ତି। ଏଥିରେ 34 ବିଷୟରେ ସଂଶୋଧନ କରାଯାଇଛି। ଧାନ କ୍ୱିଣ୍ଟାଲ ପିଛା 3100 କିଣାଯିବା ନେଇ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ରାଜ୍ୟରେ 4000 ଉର୍ଦ୍ଧ୍ୱ ଧାନ କ୍ରୟ କେନ୍ଦ୍ର ଖୋଲାଯିବ ଏବଂ 48 ଘଣ୍ଟା ମଧ୍ୟରେ ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯିବ। ଉଡ଼ାନ୍ ଯୋଜନା ମାଧ୍ୟମରେ ସରକାର ନୂଆ ନୂଆ ସ୍ଥାନକୁ ବିମାନ ଯୋଗେ ଯାତ୍ରା ପାଇଁ ରିହାତି ନୀତିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସିର ଅଧ୍ୟକ୍ଷ ନିଯୁକ୍ତିକୁ ମଧ୍ୟ ଅନୁମୋଦନ ମିଳିଛି। କଟକ ବଡ଼ ମେଡିକାଲରେ ହୃଦୟ ପ୍ରତିରୂପଣ କେନ୍ଦ୍ର ଖୋଲିବା ନେଇ ରାଜ୍ୟ ସରକାରଙ୍କ ସହ ଚେନ୍ନାଇର ଏକ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ବଡ଼ ମେଡିକାଲର CTVS ବିଭାଗରେ ଏହି ହୃଦୟ ପ୍ରତିରୂପଣ କେନ୍ଦ୍ରରେ ରୋଗୀଙ୍କୁ ନିଃଶୁଳ୍କ ଭାବେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟର 14 ଡାକ୍ତରଖାନାରେ ଅଙ୍ଗ ପ୍ରତିରୋପଣ ଭଳି ସୁବିଧା ଉପଲବ୍ଧ ରହିଛି। ବର୍ତ୍ତମାନ ସୁଦ୍ଧା ବଡ଼ ମେଡିକାଲରେ ବୃକକ୍, ଅସ୍ଥିମଜା ଓ ଯକୃତ ପ୍ରତିରୋପଣ ସୁବିଧା ଉପଲବ୍ଧ ଅଛି। ସାମୁଦ୍ରିକ ଝଡ଼ ଦାନା ବାହ୍ୟବଳୟ ସ୍ଥଳଭାଗ ଛୁଇଁଲା। ଆସନ୍ତାକାଲି ରାତି ସୁଦ୍ଧା ଭିତରକନିକା ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା। ବାତ୍ୟାର ମୁକାବିଲା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଜାରି। ସୁଭଦ୍ରା ଯୋଜନାର ହିତାଧିକାରୀ ଚୟନରେ ରାସନ କାର୍ଡ଼ ମାପଦଣ୍ଡ ରହିବ ନାହିଁ, ରାଜ୍ୟ କ୍ୟାବିନେଟ୍ର ନିଷ୍ପତ୍ତି। ଚାଷୀଙ୍କଠାରୁ 3,100 ଧାନ କ୍ରୟ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ କଟକ ବଡ଼ ମେଡିକାଲରେ ଖୋଲିବ ହୃଦୟ ପ୍ରତିରୋପଣ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।